ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଭୁବନେଶ୍ୱର ଲୋକସେବା ଭବନ ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାତି ହେଉଛି କ୍ୟାବିନେଟ୍ ବୈଠକ। ବେଦାନ୍ତ ବିଶ୍ୱବିଦ୍ୟାଳୟ ଲାଗି ଅଧିଗ୍ରହଣ କରାଯାଇଥିବା ଜମିକେ ଲୁକ୍କୁ ଫେରାବାର୍କେ ରାଜ୍ୟ ସରକାର ନେଲେ ନିଷ୍ପତ୍ତି। ରାଜ୍ୟର ପୁଲିସ୍ କର୍ମଚାରୀଙ୍କର ବଦଲିଲା ପଦୋନ୍ନତି ନିୟମ। ଏତ୍କେ 7 ବର୍ଷ କାମ କରିଥିବାର ଏସ୍ଆଇ ହେବେ ଇନ୍ସପେକ୍ଟର। ଆଉ ଆଇବା ଜାନୁଆରୀ 1 ତାରିଖ ନୁ ଯୋଗ୍ୟ ହିତାଧିକାରୀମାନଙ୍କୁ ମିଲ୍ବା ରାସନ କାର୍ଡ। ଏତ୍କେ ପୁରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଭୁବନେଶ୍ୱର ଲୋକସେବା ଭବନର କ୍ୟାବିନେଟ୍ ବୈଠକ ଚାଲିଛି। ବୈଠକଟି ଉଚ୍ଚଶିକ୍ଷା, ପଞ୍ଚାୟତିରାଜ, କୃଷି, ସମବାୟ ଆର୍ ଶକ୍ତି ବିଭାଗ ବାବଦେ ବହୁତଟି ପ୍ରସ୍ତାବକେ ମଞ୍ଜୁରୀ ମିଳିପାରେ ବୋଲି କୁହାଯାଉଛି। ଇତାର ସହିତ ରାଜ୍ୟ ଜାତୀୟ ଶିକ୍ଷାନୀତି 2020ର ପ୍ରଚଳନ ପ୍ରସ୍ତାବକେ ଅନୁମୋଦନ ମିଳିପାରେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ଲୋକସେବା ଭବନର ଆମେରିକାର ମିଓ କ୍ଲିନିକ୍ ଆର୍ ଅଲଗା ସ୍ୱାସ୍ଥ୍ୟସେବା ଗବେଷଣା ସଂସ୍ଥାର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ଭେଟିଛନ୍। ଇ ସମୟଥି ଓଡ଼ିଶାନ କ୍ୟାନ୍ସର ଚିକିତ୍ସା କ୍ଷେତ୍ରଥି ସବୁଠାରୁ ଆଧୁନିକ ରୋଗ ନିରୂପଣ ଆର୍ ଚିକିତ୍ସା ପଦ୍ଧତିର ବିକାଶ ବାବଦେ ଆଲୋଚନା ହୋଇଛି। ଆଲୋଚନାନୁ ଜଣାପଡ଼ିଛି ଯେ ଡିଏନ୍ଏ ଟେଷ୍ଟ ଜରିଏ ଜଲ୍ଦି ରୋଗ ନିରୂପଣ ସହିତ କେନ୍ସି ଗୋଟିଏ ଧାରି ଚିକିତ୍ସା ପ୍ରଣାଳୀ ଫଳପ୍ରଦ ହେଉଛି କି ନାହିଁ ସେଟା ଭିଲ୍ ବହୁତ ଜଲ୍ଦି ଜଣାପଡ଼ବା। ହେଥିଲାଗି ଓଡ଼ିଶାନ ଏ ନୂଆ ପଦ୍ଧତି ପ୍ରୟୋଗ କରବାର୍କେ ପ୍ରତିନିଧିମାନେ ମତ ଦେଇଥିଲେ। ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ଖାସକରି କ୍ୟାନ୍ସର ଚିକିତ୍ସା ଉପରେ ସବୁନୁ ଅତ୍କା ଜୋର୍ ଦେଉଛନ୍ ବୋଲି କହିବାର ସହିତ ଇ ବାବଦେ ବିଧିବଦ୍ଧ ପ୍ରସ୍ତାବ ଦେବାର୍କେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଛନ୍। ଇ ବୈଠକଟି ମୁଖ୍ୟମନ୍ତ୍ରୀଙ୍କର ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ଅଶ୍ୱଥି ଏସ୍ ଉପସ୍ଥିତ ଥିଲେ। କେନ୍ଦ୍ର ନୂତନ ଆର୍ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ତରଫ ଭୁବନେଶ୍ୱର ଆଇଟିସିଠାରେ ଆଇବା କାଏଲ୍ ଆର୍ ପରଦିନ ଦୁଇଦିନିଆ ଚିନ୍ତନ ଶିବିର ଆୟୋଜନ ହେଉଛି। ଆଇବା କାଏଲ୍ ସକାଳ ବେଲା କେନ୍ଦ୍ର ନୂତନ ଆର୍ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏ କାର୍ଯ୍ୟକ୍ରମକେ ଉଦ୍ଘାଟନ କରିବେ। 2030 ତକ 500 GW ଲକ୍ଷ୍ୟ ହାସଲ କରବାର୍ ଆଉ 2047 ତକ 1800 GW ପରବର୍ତ୍ତୀ ଲକ୍ଷ୍ୟ ହାସଲ ଦିଗେ ଏ କାର୍ଯ୍ୟକ୍ରମଟି ଆଲୋଚନା କରାଯିବା। କାର୍ଯ୍ୟକ୍ରମଟି ଦେଶର ଅକ୍ଷୟ ଶକ୍ତିଥି ସାମିଲ ଥିବାର ଆର୍ଥିକ ଅନୁଷ୍ଠାନ, ଶିଳ୍ପପତି, ସିଇଓ ଆର୍ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ରହିକରି ହେବାର୍କେ ଥିବାର ଭିନ୍ ଭିନ୍ ଅଧିବେଶନଥି ନିଜର ବିଚାର ରଖିବେ। ଇଥି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାହାଲିଆ ବିଜୁଳି ଯୋଜନା, କୃଷିକ୍ଷେତ୍ରର ସୌରଶକ୍ତି ବାଗିର ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା ହେବା ବୋଲି ଜଣାପଡ଼ିଛି। ଶିବିରଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ନୂତନ ଆର୍ ଅକ୍ଷୟ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟେସୋ ନାୟକ, ରାଜ୍ୟ ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଆର୍ ଏମ୍ଏନ୍ଆର୍ଇର ସଚିବ ପ୍ରଶାନ୍ତ କୁମାର ସିଂ ଯୋଗଦେବେ। ରାଜ୍ୟ ସରକାର ବେଦାନ୍ତ ବିଶ୍ୱବିଦ୍ୟାଳୟ ଲାଗି ନିଆଯାଇଥିବା ଜମିକେ ଲୁକ୍କୁ ଫେରାଇ ଦିଆଯିବା ବୋଲି ନିଷ୍ପତ୍ତି ନେଇଛନ୍। ଜମି ହରାଇଥିବା ଲୁକ୍କୁ ଚିହ୍ନଟ କରାଯାଇକରି ସେମାନଙ୍କର ଜମି ଫେରାଇ ଦିଆଯିବା ଇ ବାବଦେ ସରକାରୀ ସ୍ତରଥି ପ୍ରକ୍ରିୟା ମୂଲ ହୋଇଛି। ଆଇବା 2 ଦିନ ଭିତରେ ବିଜ୍ଞପ୍ତି ବାହାରବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ଅନିଲ ଅଗ୍ରୱାଲ ଫାଉଣ୍ଡେସନ ପାଖେ ଥିବା ଜମିକେ ଫେରାବାର ଲାଗି ହାଇକୋର୍ଟଙ୍କ ରାୟକେ ସୁପ୍ରିମକୋର୍ଟ କାୟମ ରଖିଛନ୍। ଇ ଜମିକେ ଜମି ମାଲିକମାନଙ୍କୁ ଫେରାଇ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ହେଲେ ଜମି ଲାଗି ଲୋକମାନେ ପାଇଥିବା କ୍ଷତିପୂରଣ ସରକାରଙ୍କୁ ଫେରାବେ। ସରକାର ଜମି ଫେରାବାର ପ୍ରକ୍ରିୟା ମୂଲ କରିଥିବା ବେଳେ ଜିଲ୍ଲା ପ୍ରଶାସନ ବହୁତ ଜଲ୍ଦି ଏଥିଲାଗି ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ରାଜ୍ୟ ସରକାର ଆଇବା 24 ତାରିଖ ଦିନ ସୁଭଦ୍ରା ଯୋଜନାର ପହିଲା କିସ୍ତିର 3 ନମ୍ବର ଖେପ ଟଙ୍କା ହିତାଧିକାରୀମାନଙ୍କୁ ଦେବେ। ଇ କ୍ଷେପେ 20 ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ଦିଆଯିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍। ସରକାର ପହିଲା 2ଟା କ୍ଷେପେ ଏପ୍ତକ 60 ଲକ୍ଷ ହିତାଧିକାରୀଙ୍କୁ ଆର୍ଥିକ ସାହାଯ୍ୟ ଟଙ୍କା ଦେଇଛନ୍। ସୂଚନା ଅନୁସାରେ ଏପ୍ତକ 1,03,00,000 ଅତ୍କା ମହିଳା ସୁଭଦ୍ରା ଯୋଜନାରୁ ଆର୍ଥିକ ସାହାଯ୍ୟ ପାଇବାର ଲାଗି ଆବେଦନ କରିଛନ୍। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ କେତେ ଆବେଦନକାରୀଙ୍କର ମୋବାଇଲ ନମ୍ବର, ଆଧାର ନମ୍ବର ଆର୍ ଜମା ଖାତା ନମ୍ବର ଠିକ୍ ନାହିଁ ଥିବାରୁ ସମସ୍ୟା ଦେଖାଦେଇଛି। ଯେନ୍ ହିତାଧିକାରୀମାନଙ୍କର ପାଖେ ସୁଭଦ୍ରା ଯୋଜନା ଟଙ୍କା ପାଇବାର୍ଥି ସମସ୍ୟା ଦେଖାଦେଉଛି, ସେନ ସରକାରୀ ଅଧିକାରୀ ଆର୍ ଅଙ୍ଗନବାଡ଼ି କର୍ମୀମାନେ ନିଜେ ଯାଇକରି ହିତାଧିକାରୀମାନଙ୍କର ସମସ୍ୟାର ସମାଧାନ କରିବେ। ଗୋଟେ ବ୍ୟାଙ୍କ ଜମାଖାତା ସାଙ୍ଗେ ଗୋଟେ ମୋବାଇଲ ନମ୍ବର ଯୋଡ଼ବାର ଲାଗି ହିତାଧିକାରୀମାନଙ୍କୁ ଶ୍ରୀମତୀ ପରିଡ଼ା ଅନୁରୋଧ କରିଛନ୍। ରାଜ୍ୟ ପୁଲିସ୍ ସବ୍ ଇନ୍ସପେକ୍ଟର ଏସ୍ଆଇ ଭାବେ କାମ କରୁଥିବା କର୍ମଚାରୀମାନଙ୍କୁ ଚାକିରିଥି ଯୋଗ ଦେବାର 7 ବର୍ଷ ଉତ୍ତରୁ ପଦୋନ୍ନତି ଦିଆଯିବା ବୋଲି ସରକାର ନିଷ୍ପତ୍ତି ନେଇଛନ୍। ଇ ବାବଦେ ଆଜି ରାଜ୍ୟ ଗୃହ ବିଭାଗ ତରଫ ବିଜ୍ଞପ୍ତି ବାହାରିଛେ। ବିଜ୍ଞପ୍ତି ଅନୁସାରେ 2024 January 1 ତକ ଯେନ୍ମାନେ 7 ବର୍ଷ ଏସ୍ଆଇ ଭାବେ କାମ କରିସାରିଥିବେ ସେମାନଙ୍କୁ ଇନ୍ସପେକ୍ଟର ପଦବୀକେ ପଦୋନ୍ନତି ଦେବାର ଲାଗି ବିଚାର କରାଯିବା। ଇନ ଜନେଇ ଦିଆଯାଇପାରେ ଯେ ଆଗନୁ ଚାକିରିଥି ସବ୍ ଇନ୍ସପେକ୍ଟରନୁ ଇନ୍ସପେକ୍ଟର ର୍ୟାଙ୍କ ପଦୋନ୍ନତି ଲାଗି 10 ବର୍ଷ ଟାକବାର୍କେ ନିୟମ ଥିଲା, ହେଲେ ଇଟାକେ କମ୍ କରାଯାଇକରି 7 ବର୍ଷ କରାଯାଇଛେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ସରକାର ଆଇବା January 1 ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନ କାର୍ଡ଼ ବାଣ୍ଟବେ ବୋଲି ଖାଦ୍ୟ ଆଉ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଇ ବାବଦେ ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ଶ୍ରୀ ପାତ୍ର କହିଛନ୍ ଯେ ରାସନ କାର୍ଡ଼ ଇ KYC ପ୍ରକ୍ରିୟାନୁ ଅଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ୍ ଦେବାର ଲାଗି ପ୍ରକ୍ରିୟା ଜାରି ରହିଛେ। ଚଳିତି ମାସର ଶେଷ ତକ୍ ରାସନ କାର୍ଡ଼ ହିତାଧିକାରୀମାନଙ୍କର ଇ KYC ଯାଞ୍ଚ ପ୍ରକ୍ରିୟା ଶେଷ ହେବା। ଏତକ 16 ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ଼ ବ୍ୟବସ୍ଥାଥି ଚିହ୍ନଟ କରାଯାଇଛେ। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ CISF ପହିଲା ମହିଳା ବାଟାଲିୟନ୍କେ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍। ଶ୍ରୀ ଶାହା କହିଛନ୍ ଯେ ରାଷ୍ଟ୍ର ନିର୍ମାଣର ଫ୍ରି କ୍ଷେତ୍ରନ ମହିଳାମାନଙ୍କର ଅଂଶଗ୍ରହଣ ବଢ଼ାବାର୍କେ ଏହି ପଦକ୍ଷେପ ନିଆଯାଇଛେ। ଇ ମହିଳା ବାଟାଲିୟନ୍ ଦେଶର ବିମାନ ବନ୍ଦର ଆର୍ ମେଟ୍ରୋ ରେଲ୍ ଷ୍ଟେସନ୍ମାନଙ୍କେ ଭିତ୍ତିଭୂମିର ସୁରକ୍ଷା ଲାଗି ମୁତୟନ ହେବେ। ସେନ୍ତା କମାଣ୍ଡୋ ଭାବେ VIP ସୁରକ୍ଷା ଭିଲ୍ ଇମାନେ ଯୋଗାଇଦେବେ। ଏଛେନ୍ CISF ଥି ମହିଳାମାନଙ୍କର ସଂଖ୍ୟା 7% ନୁ ଅତ୍କା ରହିଛି ବୋଲି ସେ କହିଛନ୍। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ଆଞ୍ଚଳିକ ସମ୍ବାଦ ବିଭାଗ ତରଫ ସମ୍ବଲପୁରୀ ସାନ୍ତାଳୀ ଆର୍ ଦେଶିଆ ଭାଷାଥି ସମ୍ବାଦ ପ୍ରସାରଣ କରାଯିବା। ଇଥିଲାଗି ସମ୍ବଲପୁରୀ ସାନ୍ତାଳୀ ଆର୍ ଦେଶିଆ ଭାଷା ସମ୍ବାଦ ପାଠକ କପି ଏଡିଟର ଆର୍ ଭିଡ଼ିଓ ଏଡିଟରର ଦରକାର ରହିଛେ। ଉପଯୁକ୍ତ ପ୍ରାର୍ଥୀମାନଙ୍କନୁ ଇଥିଲାଗି ଦରଖାସ୍ତ ଆହ୍ୱାନ କରାଯାଇଛେ। ଇଚ୍ଛୁକ ପ୍ରାର୍ଥୀ ପ୍ରସାର ଭାରତୀ ୱେବ୍ସାଇଟ୍ prasarbharati.gov.in ଭେକେନ୍ସିଜ୍ ବିଭାଗକେ ଯାଇକରି ବିଜ୍ଞାପନର ସବିଶେଷ ବିବରଣୀ ଜାଣିପାରିବେ। ଇ ମାସର 20 ଆବେଦନ କରବାର ଶେଷ ତାରିଖ ଆଏ। ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଦିଶା ବୈଠକ ଆଜି ସୋନପୁରଠାରେ ହୋଇଯାଇଛେ। ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କର ଅଧ୍ୟକ୍ଷତାରେ ହୋଇଥିବା ସମୀକ୍ଷା ବୈଠକଟି କେନ୍ଦ୍ର ସରକାରଙ୍କର ଫ୍ଲାଗ୍ସିପ୍ ଯୋଜନାର ପ୍ରକଳ୍ପମାନଙ୍କର ସ୍ଥିତି ଆର୍ ଖର୍ଚ୍ଚା ବାବଦେ ସମୀକ୍ଷା କରାଯାଇଥିଲା। ଖାସକରି ସାଂସଦ ଅନାବଦ୍ଧ ପାଣ୍ଠି, ଜାତୀୟ ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଅଟଲ ବୀମା ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜାତୀୟ ଖାଦ୍ୟ ସୁରକ୍ଷା ବାଗିର କେନ୍ଦ୍ରୀୟ ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରାଯାଇଥିଲା। ବରଗଡ଼ ଜିଲ୍ଲାର ଅବକାରୀ ବିଭାଗ ଆର୍ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକାରୀ ସ୍କ୍ୱାଡ଼ ତରଫ ସର୍ବସାଧାରଣ ଜାଗାମାନଙ୍କେ ତମାଖୁ ଉତ୍ପାଦ ବିକ୍ରି କରୁଥିବାର ଅଭିଯୋଗଥି 16 ଜଣଙ୍କନୁ ଜରିମାନା ଆଦାୟ କରାଯାଇଛେ। ଇତାର ଛଡ଼ା ଅସ୍ୱାସ୍ଥ୍ୟକର ଖାଦ୍ୟ ବିକୁଥିବାର 3 ଜଣ ବ୍ୟବସାୟୀଙ୍କନୁ ଭିଲ୍ ଜରିମାନା ଆଦାୟ କରାଯାଇଥିଲା। ଖାଦ୍ୟ ଦରଫି ରଙ୍ଗ ବ୍ୟବହାର ନାଇଁ କରବାର୍କେ ଆର୍ ତମାଖୁ ବ୍ୟବହାରର ନୁକସାନ ବାବଦେ ସେମାନଙ୍କୁ ସଚେତନ କରାଯାଇଥିଲା। କାର୍ତ୍ତିକ ମାସର ପଞ୍ଚକ ବ୍ରତର ଆଜି 2 ଦିନେ ଶ୍ରୀକ୍ଷେତ୍ର ପୁରୀନ ମହାପୁରୁମାନଙ୍କୁ ବାଙ୍କଚୂଡ଼ା ବେଶଥି ସଜାଯାଇଛେ। ଏ ବେଶଥି ମହାପୁରୁ ଶ୍ରୀଜଗନ୍ନାଥ ସୁନାକିରୀଟ ଆର୍ କାନକୁଣ୍ଡଳ ପିନ୍ଧିଥିବାର ବେଳେ ବଳଭଦ୍ର ହଳ ଆର୍ ମୂଷଳ ଧରିଛନ୍। ସେନ୍ତା ଦେବୀ ସୁଭଦ୍ରାଙ୍କର ମଥାନ ସୁବର୍ଣ୍ଣ କିଆ ଶୋଭା ପାଉଛେ। ଇତାର ସହିତ ଆଜି ଶ୍ରୀମନ୍ଦିରନ ଗରୁଡ଼ ଉତ୍ଥାପନ ନୀତି ପାଳନ କରାଯାଇଛେ। ପଞ୍ଚକଥି ମହାପୁରୁମାନଙ୍କର ଭିନ୍ ଭିନ୍ ବେଶ ଦର୍ଶନ କରବାର ଲାଗି ପୁରୀନ ଭକ୍ତମାନଙ୍କର ଜବର ଭିଡ଼ ଦେଖବାର୍କେ ମିଳିଛେ। ନୂଆପଡ଼ା ଜିଲ୍ଲାର ଖଡ଼ିଆଲର ଲାଲ ସାହେବ ପଡ଼ାନ କାର୍ତ୍ତିକ ପୂଜା ଉତ୍ସବ ଆର୍ ତୁଳସୀ ବିବାହ ହୋଇଯାଇଛେ। ଏ ଅବସରରେ ପଞ୍ଚକ ହବିଷ ଅନ୍ନ ଭୋଜନ ବ୍ୟବସ୍ଥା ସହିତ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ହେଉଛେ। ଟ୍ରେନ୍ ଦୁର୍ଘଟଣା ହେଲେ ରେଳଯାତ୍ରୀ କେନ୍ତା ସୁରକ୍ଷିତ ରହିବେ ସେ ବାବଦେ ବଲାଙ୍ଗୀର ରେଳ ଷ୍ଟେସନ୍ନ ଗୋଟିଏ ମକ୍ଡ୍ରିଲ୍ କରାଯାଇଛେ। ସମ୍ବଲପୁର ରେଲ୍ ଡିଭିଜନ୍ ତରଫ କରାଯାଇଥିବା ଏହି ମକ୍ଡ୍ରିଲ୍ଥି ସାଙ୍ଗେ ସାଙ୍ଗେ କେନ୍ତା ଆମ୍ବୁଲାନ୍ସ ପହଞ୍ଚିବା ଆର୍ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇକରି ଚିକିତ୍ସା କରାଯିବା ଆଉ ଟ୍ରେନ୍ ଦୁର୍ଘଟଣା ଘଟିଲେ ଅଧିକାରୀମାନେ କାଣା କରିବେ ସେ ବାବଦେ ଦେଖାଇଥିଲେ। ଶିଶୁ ଦିବସଟି ସୁସ୍ଥ ଛୁଆମାନଙ୍କୁ ସମ୍ମାନିତ କରାଜିବା। ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ରନ 6 ଜଣ ଲେଖା ସୁସ୍ଥ ଛୁଆଙ୍କୁ ପୁରସ୍କାର ଦିଆଯିବା। ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ କୋଟିଏ ହସ କାର୍ଯ୍ୟକ୍ରମ ଆର୍ ପୋଷଣ ଅଭିଯାନ ସାଙ୍ଗେ ସମାନ ଭାବେ ଇଟାକେ ସାରା ରାଜ୍ୟରେ ଆୟୋଜନ କରାଯିବା। ଇ ବାବଦେ ବିଭାଗ ତରଫ ସବୁ ଜିଲ୍ଲାକେ ନିର୍ଦ୍ଦେଶାବଳୀ ଦିଆଯାଇଛେ। କୁପୋଷଣ ମୁକ୍ତ ରାଜ୍ୟ ଲାଗି ସରକାର ଧ୍ୟାନ ଦେଉଥିବାର ବେଳେ ଛୁଆ ଓ ମା ବାପାଙ୍କୁ ଇ ଦିଗେ ତହକାବାର ଲାଗି ଏନ୍ତା ପଦକ୍ଷେପ ନିଆଯାଇଛି ବୋଲି ବିଭାଗ ତରଫ କୁହାଯାଇଛି। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ହେଉଛି କ୍ୟାବିନେଟ୍ ବୈଠକ। ବେଦାନ୍ତ ବିଶ୍ୱବିଦ୍ୟାଳୟ ଲାଗି ଅଧିଗ୍ରହଣ କରାଯାଇଥିବା ଜମିକେ ଲୋକକୁ ଫେରାବାର୍କେ ରାଜ୍ୟ ସରକାର ନେଲେ ନିଷ୍ପତ୍ତି। ରାଜ୍ୟର ପୁଲିସ କର୍ମଚାରୀଙ୍କର ବଦଲିଲା ପଦୋନ୍ନତି ନିୟମ। ଏତକେ 7 ବର୍ଷ କାମ କରିଥିବାର ଏସ୍ଆଇ ହେବେ ଇନ୍ସପେକ୍ଟର, ଆଉ ଆଇବା ଜାନୁଆରୀ 1 ତାରିଖ ନୁ ଯୋଗ୍ୟ ହିତାଧିକାରୀମାନଙ୍କୁ ମିଳିବାର ରାସନ କାର୍ଡ। ଆଜି ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।